ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିନ୍ ଭିନ୍ ସରକାରୀ ବିଭାଗ ଆର୍ ପ୍ରତିଷ୍ଠାନଥି ନିଯୁକ୍ତି ପାଇଥିବା 51,000 ଜୁଆନ୍ ପିଲା ଟୁକେଲ୍ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟବେ। ନୂଆଦିଲ୍ଲୀଠାରେ ଆଜି ଦିନ 11 ବଜେ ହେବାର୍କେ ଥିବା 15 ନମ୍ବର ରୋଜଗାର ମେଲାଥି ଦେଶର 47 ଜାଗାନ ଆଭାସୀ ଜରିଏ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ଦେବେ। ଏ ଅବସରରେ ଭୁବନେଶ୍ୱର ସିଏସ୍ଆଇଆର୍ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟଠାରେ ରୋଜଗାର ମେଲା କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 121 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆଇବାକାଲ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। କ୍ୟାଥଲିକ୍ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ଅନ୍ତିମ ସତ୍କାର ଆୟୋଜ କରାଯିବା। ଏଥିଲାଗି ଆଜି ସରକାରଙ୍କ ତରଫ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା। ପୋପ୍ଙ୍କର ଅନ୍ତିମ ସତ୍କାର କାର୍ଯ୍ୟକ୍ରମଟି ଯୋଗ ଦେବାର୍କେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଟିକାନ୍ ସିଟି ଯାଇଛନ୍। କ୍ୟାଥଲିକ୍ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ଗଲା 21 ତାରିଖ ଦିନ 88 ବର୍ଷର ବୟସେ ପରଲୋକ ହୋଇଥିଲା। ମୁମ୍ବାଇଠାରେ ଗଲାକାଲି ହୋଇଥିବା ଇଣ୍ଡିଆ ଷ୍ଟିଲ୍ 2025ର ଓଡ଼ିଶା ଷ୍ଟେଟ୍ ରାଉଣ୍ଡ ଟେବୁଲ୍ଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାଥି ନିବେଶ କର ଆର୍ ସମୃଦ୍ଧ ଓଡ଼ିଶାର ବିକାଶ କାହାଣୀର ଭାଗିଦାର ହୁଅ ବୋଲି ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍। ଶିଳ୍ପ ସଂଘ ଫିକି ଆଉ ଇସ୍କାତ ମନ୍ତ୍ରଣାଳୟ ତରଫ ହୋଇଥିବା ଏହି ସମ୍ମିଳନୀଥି ନିରନ୍ତର ଇସ୍କାତ ଉତ୍ପାଦନ, କଞ୍ଚାମାଲ ସୁରକ୍ଷା, ଡିଜିଟାଲ୍ ବିପ୍ଳବ ଆଉ ବିଶ୍ୱସ୍ତରୀୟ ସହଯୋଗିତାକେ ଜୋର୍ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଇସ୍କାତ ଆଉ ଧାତବ ଶିଳ୍ପଥି ଓଡ଼ିଶାର ରଣନୀତି ବାବଦେ ବିସ୍ତୃତ ଆଲୋଚନା କରିଥିଲେ। ବହୁତ ଗୁରୁତ୍ୱପୂର୍ଣ୍ଣ କାମ ରହିଥିବାରୁ ଆଇବା ସୋମବାର 28 ତାରିଖ ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ବର୍ତ୍ତି ଖରାକେ ନଜରଥି ରଖିକରି ରାଜ୍ୟ ସରକାର ସ୍କୁଲ, କଲେଜ ଆଉ ଅଙ୍ଗନବାଡ଼ିମାନଙ୍କେ ଛୁଟି ଘୋଷଣା କରିଛନ୍। ଏ ସମୟଥି ଯଦି କେନ୍ସି ଘରୋଇ ସ୍କୁଲ ଖୋଲା ରହିବା ତାର ନାଥି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବଛର ତାପମାତ୍ରା ଗଲା ବଛରମାନଙ୍କର ତୁଳନାଥି ଅତ୍କା ରହିବା ବୋଲି ପୂର୍ବାନୁମାନ କରାଯିବାନୁ ବିଭାଗ ତରଫ ଆକ୍ତୁରା ପ୍ରସ୍ତୁତି ସରିଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଏ ବାବଦେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ଗୋଟେ ସମୀକ୍ଷା ବୈଠକ ହୋଇସାରିଛେ। ଏ ବଛର ମେ 1 ତାରିଖରୁ 30 ତାରିଖ ତକ ରାଇଜେ ଡାଲୁଆ ଧାନଘିନା ଯିବା ବୋଲି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକ ଧାରିଜ କରାଯାଇଛି। ବୈଠକର ସୂଚନା ଅନୁସାରେ ଇ ଖେଡ଼ଥି 20 ଜିଲ୍ଲାର 965 ପ୍ୟାକ୍ସ ଜରିଏ 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନ୍ବାର୍କେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଧାନ ବିକ୍ବାର ଲାଗି ପାଖାପାଖି 3,37,000 ଚାଷୀ ପଞ୍ଜିକୃତ ହୋଇଛନ୍, ଯେନ୍ଟାକି ଗଲା ବଛରନୁ 112% ଅତ୍କା ଆୟ। ପ୍ରାଣୀ ସ୍ୱାସ୍ଥ୍ୟ ପାଇଁ ମିଳିତ ପ୍ରଚେଷ୍ଟା ବାର୍ତ୍ତା ନେଇକରି ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯିବା। ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ଠାରେ ଆଜି ଏହି ଅବସରରେ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ପ୍ରାଣୀ ସମ୍ପଦର ସୁରକ୍ଷା ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ମୂଲ କରିଛନ୍। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଲିନିକ୍, ଗୋମାତା ଯୋଜନା ଆଉ ବୁଲା ଗାଈଗୋରୁମାନଙ୍କ ଲାଗି ଗୋଶାଳା ସ୍ଥାପନା ଲାଗି 52 ଲକ୍ଷ ଟଙ୍କା ତକ ସାହାଯ୍ୟ ରାଜ୍ୟ ସରକାର ମୂଲ କରିଛନ୍। ଆଜି ହେଉଛେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ବୌଦ୍ଧିକ ସମ୍ପତ୍ତି ବାବଦେ ସାଧାରଣ ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟଟି 2000 ମସିହାନୁ ଫି ବଛର ଆଜିର ଦିନେ ଏହି ଦିବସ ପାଳନ କରାଯାଉଛି। କେନ୍ସି ସୃଜନୀର ପେଟେଣ୍ଟ, ଟ୍ରେଡ୍ମାର୍କ, ଇଣ୍ଡଷ୍ଟ୍ରିଆଲ ଡିଜାଇନ୍, କପିରାଇଟ୍ ବାବଦେ ଲୋକଙ୍କୁ ସଚେତନ କରିକରି ନୂଆ ସୃଜନକେ ତହକାବାର ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ଏହି ବଛରର ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ବାର୍ତ୍ତା ହେଉଛି ବୌଦ୍ଧିକ ସମ୍ପତ୍ତି ଆଉ ସଙ୍ଗୀତ, ବୌଦ୍ଧିକ ସମ୍ପତ୍ତିର ତାଲ୍କେ ଅନୁଭବ କର୍ମା। ଓଡ଼ିଶା ଗଠନର ଛନେ ମିର୍ଖୁମ୍ ଆଉ ରାଜ୍ୟର ଆଘର ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ହେଉଛି ଜନ୍ମଦିନ। ଓଡ଼ିଶା ଗଠନ ଦିଗେ ମହାରାଜାଙ୍କର ଭୂମିକାକେ ସୁର୍ତା କରିକରି ଆଜି ସରକାରୀ ଓ ବେସରକାରୀ ସ୍ତରଥି ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫ ଆଜି ସକାଳ ବେଳା ଭୁବନେଶ୍ୱର ଏଜି ଛକଠାରେ ଥିବା ମହାରାଜାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା। ସମ୍ବଲପୁର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ 1ଠାରେ ଭୁବନେଶ୍ୱର ସମ୍ଭାଗସ୍ତରୀୟ ବାସ୍କେଟ୍ବଲ୍ କ୍ରୀଡ଼ା ଉତ୍ସବ ମୂଲ ହୋଇଛି। ବିଦ୍ୟାଳୟ ପ୍ରାଚାର୍ଯ୍ୟ ରଣରଞ୍ଜୟ ସିଂଙ୍କର ସଭାପତିତ୍ୱଥି ହୋଇଥିବା କାର୍ଯ୍ୟକ୍ରମଟି ଭୁବନେଶ୍ୱର ସମ୍ଭାଗର 12ଟା କେନ୍ଦ୍ରୀୟ ବିଦ୍ୟାଳୟର 154 ଜଣ ପ୍ରତିଯୋଗୀ ଭାଗ ନେଇଛନ୍।